जन्नातं कर्मनिष्ठेर्न च समधिगतं दत्तपध्यानजुगैः वैरागैस्त्यागस्तस्तुतिभिरपि न दत्तकीर्तनं चापि कश्चित् गोविन्दप्रेमभाजमपि न स्खलितं यद्रहस्यं स्वयं च नाम्नैव प्रादुरासीदवतरति परेदत्ततं नौमि गौरम्। कर्मनिष्ठा तपध्यानष्टाङ्गजोगरी किंवा वैराग्यस्तव कर्म त्यागरी गोविंद प्रेमशाली मानकर जो गृहतत्व अवचर था ताहा जो गौरचंद्रंकर उदयरी केवल नाम री से प्रेम प्रकाश कहला से गौरचंद्र को प्रणाम कर सोपादस्पर्शनाशया सख्याप्यत्याग्रहितानि साहं तद्गृहमार्जनी। अनेक उदाहरण दौरान किपरि कृष्णंकर द्वारका थिबा महिषी कालिंदींकर कथा रुक्मिणी देवींकर कथा उद्धार कले से किपरि दास्य भाव स्वीकार करुछन्ति। पुनश्च से अध्याय दशम स्कंदर तेयासी अध्याय एकादश श्लोक उद्धार करी कालिंदींकर कथा कहुछन्ति। जेतेबेले सेवंत पंचकरी गुरु आउ जदुवंश राणी मान भेट होता द्रौपदी सहित भेट होता से कृष्ण एकतम महिषी कालिंदी द्रौपदी को एक कथा कर कालिंदी पूर्वर बहुत तपस्या करुले से कृष्ण पाद पद्म स्पर्श करने निमित्त से कृष्ण तपस्या प्रीत ही सखा अर्जुन सहित आसी मोर पाणी ग्रहण कले हेले सुधा मु आई एम बटे मेड सर्वेंट एंगेज्ड इन स्वीपिंग द फ्लोर ऑफ द हाउस ऑफ श्री कृष्ण मु से कृष्ण गृह मार्जना मार्जनाकारिणी तदगृह मार्जनी अर्थात मेड सर्वेंट एक दासी बनी एक से कालिनीकर कथा परवर्ती श्लोक दशम स्कंद भागवत तेयास अध्याय उनचालीस श्लोक उद्धार करी श्रील कविराज गोस्वामी कृष्णंकर अन्य एक महिषी कथा जे कि द्रौपदी को कहते उद्धार कर तपस्या एवं वैराग्य आचरण करी आम मानी से भगवान कृष्ण जे कि आत्माराम तांकर गृह दासी हो गृह दासिका ये हूँ श्लोक अर्थ तेरे ये जो श्लोक तीनोटी उद्धार करागला दशम स्कंद भागवत तेयासी अध्याय एथिरे कृष्णंकर महिषी रुक्मिणी आदि जहाँ कहला द्वारका आदि रुक्मिणी आदि जतिक महिषी ताहार आपना के मानी कृष्णवास कृष्णंकर राणी महिषी बनी द्वारकारे जतिक थिले समस्ते किपरि निजको कृष्णंकर दास बोली मानुथिले से कथाटा ही कहा जाऊँ। रुक्मिणी कथा उद्धार कले ରୁକ୍ମିଣୀ କିପରି ନିଜକୁ ଦାସୀ ମାନୁଛନ୍ତି, କାଳିନୀଙ୍କର କଥା ଉଦ୍ଧାର କଲେ, କାଳିନୀ କିପରି ନିଜକୁ ଦାସୀ ମାନୁଛନ୍ତି ଏବଂ ଅନ୍ୟ ଏକ ମହିଷୀଙ୍କର କଥା ଉଦ୍ଧାର କରି ଶ୍ରୀଲ କବିରାଜ ଗୋସ୍ୱାମୀ, କୃଷ୍ଣଦାସ କବିରାଜ ଗୋସ୍ୱାମୀ ବି ସେ କଥା କହୁଛନ୍ତି, ଏମାନେ ସମସ୍ତେ ନିଜକୁ କୃଷ୍ଣଙ୍କର ଦାସୀ ଗୃହଦାସିକା ଏମାନେ ସ୍ୱାଂଶ ଏ ସମସ୍ତେ ଦାସୀ ଭାବ କରୁଛନ୍ତି, ବିଭିନ୍ନାଂଶ କ'ଣ ସ୍ୱାଂଶ କ'ଣ ସମସ୍ତେ ଦାସୀ ଭାବ ବିଚାର କରୁଛନ୍ତି। ବଳଦେବଙ୍କୁ ଉଦାହରଣ ଦେବେ, ସେ କହିବେ ସ୍ୱାଂଶମାନଙ୍କୁ ଶ୍ରେଷ୍ଠ ପ୍ରଧାନ ଫାଷ୍ଟ ଏକ୍ସପ୍ଲାନେସନ ବଳଦେବ, ସେ ମଧ୍ୟ ଦାସୀ ଭାବ ଅଙ୍ଗୀକାର କରୁଛନ୍ତି। କାହିଁକିନା ଏତେ ତାର ଜଣା ଯାଉଛି ଯେ କୃଷ୍ଣ ଏକମାତ୍ର ଅବଜେକ୍ଟ ଅଫ୍ ଲଭ୍, ପ୍ରେମର ଏକମାତ୍ର ବସ୍ତୁ ହେଉଛନ୍ତି କୃଷ୍ଣ। ଏଇ କଥା ଏତେ ଦ୍ୱାରା ଦର୍ଶାଇ ଦିଆଯାଉଛି, ସେ ହେତୁ ଏମାନେ ସମସ୍ତେ ଏଇ କୃଷ୍ଣଙ୍କର ଦାସ୍ୟ ଭାବ ଅଙ୍ଗୀକାର କରୁଛନ୍ତି। ଯେତେବେଳେ ସ୍ୱାଂଶମାନଙ୍କ ଦାସ୍ୟ ଭାବ ଅଙ୍ଗୀକାର କରୁଛନ୍ତି, କୃଷ୍ଣଙ୍କର ଭୋଜନ ପିତା ମାତା ଆଦି ଦାସ୍ୟ ଭାବ ଅଙ୍ଗୀକାର କରୁଛନ୍ତି, କୃଷ୍ଣଙ୍କର ସମାନ ସ୍କନ୍ଧ ସଖା ଆଦି ଗୋପବାଳକ ଆଦି ଦାସ୍ୟ ଭାବ ଅଙ୍ଗୀକାର କରୁଛନ୍ତି ଏବଂ ମାଧୁର୍ଯ୍ୟର ସ୍ୱରୀ ସେ ତାଙ୍କର କାନ୍ତା ଗଣ ଯେ ଗୋପୀଗଣ ରାଧାରାଣୀ ଦ୍ୱାରକାରେ ମହିଷୀଗଣ ସମସ୍ତେ ଦାସ୍ୟ ଭାବ ଅଙ୍ଗୀକାର କରୁଛନ୍ତି, କୃଷ୍ଣ ପ୍ରେମର ଅଦ୍ଭୁତ ପ୍ରଭାବ। ଇଏ ସଂସମାନଙ୍କର କଥା, ବିଭିନ୍ନାଂଶ ଜୀବ ତତ୍ତ୍ୱ ଆଉ ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ତାଇ ଜୀବର ସ୍ୱରୂପ କୃଷ୍ଣଙ୍କର ନିତ୍ୟ ଦାସ, କିନ୍ତୁ ଏ ଭୌତିକ ଜଗତରେ ମାୟାବଦ୍ଧ ହୋଇକିରି ଜୀବ ତାହା ବିସ୍ମୃତ ହୋଇଛି, ତେଣୁ କୃଷ୍ଣ ଦାସ୍ୟ କଥା ଦାସ ବିସ୍ମୃତ ହୋଇଯାଇଛି, ମାୟା ଦାସ ହୋଇଯାଇଛି, ସେଥିପାଇଁ ଦୁଃଖ ହୋଇପାରୁଛି, ଦଣ୍ଡେଇ ଭୋଗ କରୁଛି, ଦୁଃଖାଳୟ ଭୌତିକ ଜଗତ ଦୁଃଖର ଘର, ଜନ୍ମ ମୃତ୍ୟୁ ଯାହା ବ୍ୟାଧି ଏ ଦୁଃଖ ଭୋଗୁଛନ୍ତି, ସେଇ ଦାସ୍ୟ କଥାଟାକୁ କୃଷ୍ଣ ଦାସ୍ୟ କଥାଟାକୁ ବିସ୍ମୃତ ହୋଇଥିବା ଯୋଗୁଁ, ଦାସ୍ୟ ଭିତରୁ ବିଚ୍ୟୁତ ହୋଇଥିବା ଯୋଗୁଁ ତେଣୁ ଶିକ୍ଷା ଦିଆଯାଉଛି। ଯେତେବେଳେ ଏମାନେ ସମସ୍ତେ କୃଷ୍ଣଙ୍କର ଦାସ୍ୟ ଭାବ ଅଙ୍ଗୀକାର କରୁଛନ୍ତି, ତେଣୁ ଜୀବକୁ ସେ ଶିକ୍ଷା ଦିଆଯାଉଛି, ତୁମେ ଭଗବାନ ଶ୍ରୀକୃଷ୍ଣଙ୍କର ନିତ୍ୟ ଅଂଶ ସନାତନ ଅଂଶ, ତୁମେ ମାଂସ ଜୀବ ଲୋକେ ଜୀବଭୂତ ସନାତନ, ଜୀବଗଣ ସନାତନ ଭାବରେ ମୋର ଅଂଶ, ପଞ୍ଚଦଶ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କୃଷ୍ଣ କଥା କହିଛନ୍ତି। ତେଣୁ ଏଭଳି ଈଶ୍ୱର କୃଷ୍ଣ ଆର୍ଷଭୃତ୍ୟ, କୃଷ୍ଣ ଏକମାତ୍ର ଈଶ୍ୱର, ଆଉ ସମସ୍ତଙ୍କ ଭୃତ୍ୟ ସେବକା ଅନୁସାର, କେହ ମାନେ କେହ ନା ମାନେ ସବେ ତା ଦାସ, ଯେଉଁ ନା ମାନେ ସେ ଅପରାଧ ହେବ ନାଶ, କିଏ ମାନୁ ବା ନ ମାନୁ, ସ୍ୱୀକାର କରୁ ବା ନ କରୁ, ସମସ୍ତେ କୃଷ୍ଣଙ୍କର ଦାସ, ଯେଉଁ ସ୍ୱୀକାର କଲେ ସେମାନେ ଭାଗ୍ୟବାନ, ସେମାନେ କନଷ୍ଟିଚ୍ୟୁସନ୍ ପୋଜିସନ୍ ସେମାନଙ୍କ ସ୍ୱରୂପସ୍ଥିତି ରହିଲେ, କୃଷ୍ଣଙ୍କର ଦାସ ସଂକାର କରି କୃଷ୍ଣଙ୍କର ନିତ୍ୟ ସେବା କରିକିରି ସେମାନେ ସ୍ୱରୂପାବସ୍ଥାନରେ ରହିଲେ ଏବଂ ଦିବ୍ୟ ଆନନ୍ଦ ଲାଭ କଲେ, ମାୟା କବଳରୁ ମୁକ୍ତ ହୋଇଗଲେ, ଭବବନ୍ଧନରୁ ମୁକ୍ତ ହୋଇଗଲେ, ସେମାନେ କୃଷ୍ଣଙ୍କର ସେ ଚିତ୍ ଜଗତରେ ତାଙ୍କ ଧାମରେ ପ୍ରସ୍ଥାନ ପାଇଲେ। ଯେଉଁମାନେ ମାନନ୍ତି ନା ମାୟାବଦ୍ଧ ଜୀବ ହେଲେ ସୁଦ୍ଧା ସେମାନଙ୍କ ଦାସ, ଯେ ନ ମାନନ୍ତି ସେମାନେ ଅପରାଧ ହିଁ କରନ୍ତି, ସେ ଅପରାଧ ଯୋଗୁଁ ସେମାନେ ବିନଷ୍ଟ ହୋଇପାରୁଛି, ଲକ୍ଷ ଲକ୍ଷ ଜନି ଏଇ ଭୌତିକ ଜଗତରେ ଭ୍ରମଣ କରନ୍ତି, ଭ୍ରମଣ କରି ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଆଦି ଦୁଃଖ ଭୋଗ କରନ୍ତି, ତାପରେ ଦଗ୍ଧୀଭୂତ ହୁଅନ୍ତି ଏ ଅପରାଧ ଯୋଗୁଁ, ଦଣ୍ଡ ପ୍ରତିକାର ଦଣ୍ଡ ଦିଆଯାଉଛି। ଏ କଥା ଏଇଭାବେ ବ୍ରହ୍ମାଣ୍ଡ ଭୂମିତେ କୋନ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ କୃପା ଦେ ପାଏ ଭକ୍ତିର ପାଞ୍ଚ, ଏ ବଦ୍ଧ ଜୀବମାନଙ୍କ ମଧ୍ୟରୁ ଯଦି କେହି ଭାଗ୍ୟବାନ ହୋଇଥାନ୍ତି ସେ ଏପରି ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କଲା ପରେ ତାଙ୍କର ସେ ପୂର୍ବ ସୌଭାଗ୍ୟ ଅର୍ଥାତ୍ ଜ୍ଞାତ ସ୍ୱୀକୃତି ହେତୁ ସେମାନେ ଭକ୍ତି ପଥକୁ ଆସନ୍ତି, କୃଷ୍ଣଙ୍କର କୃପାରୁ ଉପଯୁକ୍ତ ଗୁରୁପାଦ ପଦ୍ମ ଆଶ୍ରୟ କରନ୍ତି, ଗୁରୁଦେବଙ୍କର ସେବା କରି ଗୁରୁ କୃପା ଗୁରୁଙ୍କୁ ସନ୍ତୁଷ୍ଟ କରି ଗୁରୁ କୃପାରୁ କୃଷ୍ଣ ପାଦ ପଦ୍ମ ପାଆନ୍ତି, ପୁଣି ସେମାନଙ୍କର ସ୍ୱରୂପ ସ୍ଥିତିରେ ରହନ୍ତି। ଏ ଶିକ୍ଷା ଦିଆଯାଉଛି, କାହିଁକିନା ପ୍ରେମରେ ଏକମାତ୍ର ବସ୍ତୁ ହେଉଛନ୍ତି କୃଷ୍ଣ। ଭଲ ପାଇବା ତ କୃଷ୍ଣଙ୍କୁ ଭଲ ପା, ସେ କୃଷ୍ଣଙ୍କୁ ଯେଉଁ ଭଲ ପାଇବା ଯେଉଁ ପ୍ରେମ ତାହା ହେଉଛି ବିଶୁଦ୍ଧ ପ୍ରେମ, ତାହା ଭୌତିକ ନୁହେଁ, ତାହା ହେଉଛି ଅପ୍ରାକୃତ ଜିନିଷ। ପ୍ରେମ ଶବ୍ଦ ଅପ୍ରାକୃତ ରାଜ୍ୟରେ ହିଁ ଅଛି, ଭୌତିକ ଜଗତରେ ପ୍ରେମର କଥା ଆଦୌ ନାହିଁ, ପ୍ରେମ ନାହିଁ ଆଦୌ। ପ୍ରେମର ବିକୃତ ପ୍ରତିଛବି ବା କାମ ଅଛି, ଇଂରେଜିରେ କୁହାଯାଏ ଯୋଡ଼େ ଶବ୍ଦ ଅଛି, ଗୋଟେ ଲଭ୍ ଆଉ ଗୋଟେ ହେଉଛି ଲସ୍ଟ। ପ୍ରେମ କହିଲେ ଲଭ୍ ଇଂରେଜିରେ କୁହାଯାଏ, କାମ କହିଲେ ଲଷ୍ଟ କୁହାଯାଏ। କିନ୍ତୁ ଏ ଯୋଡ଼ ଶବ୍ଦ ଆମର ଅଛି ସଂସ୍କୃତରେ ବି କାମ ଆଉ ପ୍ରେମର କଥା ଅଛି, ତେଣୁ ଭୌତିକ ଜଗତରେ ବୁଦ୍ଧିଜୀବୀ ଭୁଲରେ ଭ୍ରାନ୍ତି ଦ୍ୱାରା ପରିଚାଳିତ ହେଇ ସେ କାମକୁ ପ୍ରେମ ବୋଲି କହେ, କିନ୍ତୁ ପ୍ରକୃତ ପକ୍ଷେ ତା ପ୍ରେମ ନୁହେଁ, ତାହା ହେଉଛି କାମ। ସେ ତାର ନିଜେନ୍ଦ୍ରିୟ ପ୍ରୀତି ବାଞ୍ଛା ଅଛି, ନିଜର ଆନନ୍ଦ ନିଜର ଇନ୍ଦ୍ର ପ୍ରୀତି ବାଞ୍ଛା ଅଛି, ତେଣୁ ତାର ନାମ କାମ। ଯେ ପ୍ରେମ କଥା ହେଇଥାଏ ତା ତାତ୍ପର୍ଯ୍ୟ ହେଉଛି ସେ ନିଜେନ୍ଦ୍ରିୟ ପ୍ରୀତି ବାଞ୍ଛା ନାହିଁ, ନିଜର କୌଣସି ପ୍ରକାର ଇନ୍ଦ୍ର ପ୍ରୀତି ବା ସୁଖ ବାଞ୍ଛା ନାହିଁ, କେବଳ କୃଷ୍ଣ ପ୍ରୀତି ବାଞ୍ଛା, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ଧରେ ପ୍ରେମ ନାମ। ତ ପ୍ରେମ କୃଷ୍ଣଙ୍କୁ ଆନନ୍ଦ ଦେବା, କୃଷ୍ଣେନ୍ଦ୍ରିୟକୁ ଆନନ୍ଦ ଦେବା, ଆମର ଆନନ୍ଦ ସେଥିରେ କିଛି ନାହିଁ, ଏ ବାଞ୍ଛା ନାହିଁ, ତା ହିଁ ପ୍ରେମ। ଏଇଟା ଏ ଜଗତରେ ନାହିଁ, ଏ ଭୌତିକ ଜଗତରେ ନାହିଁ, ଭୌତିକ ଜଗତ କାମ ହିଁ ଅଛି ପ୍ରେମର ବିକୃତ ପ୍ରତିଫଳନ। କାରଣ ଏ ଭୌତିକ ଜଗତ ହେଉଛି ସେ ଯେ ଚିତ୍ ଜଗତର ଏକ ବିକୃତ ପ୍ରତିଫଳନ। ଉର୍ଦ୍ଧମୂଳଂ ଅଧସାକୁଂ ଅସ୍ୱସ୍ଥଂ ପ୍ରାହୁରଭ୍ୟଂ ସନ୍ଦାସି ଯଶ ପର୍ଣ୍ଣାନି ଯସ୍ତୁ ବେଦ ସବେଦବିତ୍। ଏ କଥା ପଞ୍ଚଦଶ ଅଧ୍ୟାୟ ଆରମ୍ଭରେ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ଭୌତିକ ଜଗତଟା କି, ଭୌତିକ ଜଗତଟା ଗୋଟାଏ ଓଲଟା ଅସ୍ୱସ୍ଥ ବୃକ୍ଷ, ଯାହାର ମୂଳ ଗୁଡ଼ାକ ଉପରକୁ ଡାଳପତ୍ର ଗୁଡ଼ାକ ତଳୁ, ଇଟା କଥାରେ କହିଛି। ଗୋଟାଏ ଓଲଟା ଅସ୍ୱସ୍ଥ ବୃକ୍ଷ ବା ଓଲଟା ଗଛଟା କେଉଁଠି ଦେଖାଯାଏ ନା, ଅଛି ନାହିଁ, ନାହିଁ। ଜଳାଶୟ ଅଛି, ନଦୀ ବା ପୁଷ୍କରିଣୀ ଜଳାଶୟ ଅଛି, ତାର ତୀରରେ ଯେଉଁ ବୃକ୍ଷ ରହିଛି ତାର ପ୍ରତିଛବିଟା ପ୍ରତିବିମ୍ବଟା ଯେଉଁ ଜଳରେ ପ୍ରତିବିମ୍ବିତ ହେଉଛି ତାକୁ ଦେଖିଲେ ସେଇଟା ହିଁ ଓଲଟା ଜଣା, ବୃକ୍ଷର ପ୍ରତିବିମ୍ବଟା ହିଁ ଓଲଟା, ମୂଳଟା ଉପରକୁ ଡାଳପତ୍ର ତଳକୁ। ତଦ୍ରୁପ ଭାବେ ଭୌତିକ ଜଗତ ଯେଉଁ ଚିତ୍ ଜଗତ ଅଛି ତାର ପ୍ରତିବିମ୍ବ, ଯାହା କହନ୍ତି ପରଭର୍ଟେଡ୍ ରିଫ୍ଲେକ୍ସନ୍, ପରଭର୍ଟେଡ୍ ବିକୃତ ପ୍ରତିଛବି ଓଲଟା। ଅର୍ଥାତ୍ ସେ ଚିତ୍ ଜଗତରେ ଯାହା ଅଛି ଏଠି ସେ ଅଛି, କିନ୍ତୁ ବିକୃତ ଭାବରେ ଅଛି, ସବୁ ଓଲଟା ଭାବରେ ଅଛି, ସେଠି ପ୍ରେମ ଅଛି ଏଠି କାମ ଅଛି, ସେଠି ବନ୍ଧୁତା ଅଛି ଏଠି ଶତ୍ରୁତା ଅଛି, ସେଠି ସ୍ୱାର୍ଥପରତା ଅଛି ଏଠି ସ୍ୱାର୍ଥପରତା ଅଛି, ଏଇଗୁଡ଼ାକ ପାଠ ସବୁ ଓଲଟାଇ ଅଛି ଏଠି, ତେଣୁ ବିକୃତ ପ୍ରତିଫଳନ। ତେଣୁ ଏ ଶିକ୍ଷା ଏଠି ଦିଆଯାଉଛି ବୈଦିକ ଶାସ୍ତ୍ରମାନଙ୍କରେ ଦିଆଯାଉଛି, ଶ୍ରୀମଦ୍ ଭାଗବତ ବିଶେଷ କରି ସର୍ବବେଦାନ୍ତ ସାର ସେଥିରୁ ଉଦ୍ଧାର କରୁଛନ୍ତି କବି ରାଜଗୋସ୍ୱାମୀ, ଚୈତନ୍ୟ ଚରିତାମୃତ ମଧ୍ୟ ବୈଦିକ ଶାସ୍ତ୍ର, ସେଥିରୁ କବି ରାଜଗୋସ୍ୱାମୀ ଶିକ୍ଷା ଦେଉଛନ୍ତି। ଯେଉଁ ପ୍ରେମ ବା କୃଷ୍ଣ ପ୍ରେମ ଏକମାତ୍ର କାମ୍ୟ ସମସ୍ତଙ୍କର, କାରଣ କୃଷ୍ଣ ହେଉଛନ୍ତି ଏକମାତ୍ର ପ୍ରେମର ବସ୍ତୁ, ପ୍ରୀତିର ବସ୍ତୁ, କୃଷ୍ଣ ହେଉଛନ୍ତି ଏକମାତ୍ର ପ୍ରୀତିର ବସ୍ତୁ, ଆଉ କେଉଁ କେହି ପ୍ରୀତିର ବସ୍ତୁ ନୁହନ୍ତି। ସେଇ ପ୍ରୀତି ବା ସେଇ ପ୍ରେମ ଏଠାରେ ବିସ୍ମୃତ ହେଇଛି ବଦ୍ଧ ଜୀବ, ତେଣୁ ତାଙ୍କୁ ସେ ପ୍ରୀତି ବା ସେ ପ୍ରେମ ଜୀବିତ କରିବା ନିମିତ୍ତ ଏସବୁ ଶିକ୍ଷା ଏଠି ଦିଆଯାଉଛି। କିପରି କୃଷ୍ଣ ପ୍ରେମର ଅଦ୍ଭୁତ ପ୍ରଭାବ କଥାଟା ସେ କହିବାକୁ ଯାଉଛନ୍ତି, ଆଉ କୃଷ୍ଣ ପ୍ରେମର ଏଇଟି ଅଦ୍ଭୁତ ପ୍ରଭାବ ଯେ ଗୁରୁ ସମ ଲୋକ କିଏ କରାଏ ଦାସ, ସମସ୍ତଙ୍କୁ ଦାସ ସ୍ୱରୂପ ତ ସମସ୍ତେ କୃଷ୍ଣ ଦାସ, କୃଷ୍ଣ ଏକମାତ୍ର ପ୍ରଭୁ ଆଉ ସମସ୍ତେ ତାଙ୍କର ଦାସ, ଏକଲି ଈଶ୍ୱର କୃଷ୍ଣ ଆର୍ଷର ଭୃତ୍ତି। আর ওই যে ভৃত্য ভাব দাস্য ভাব এবং কৃষ্ণ যে সেব্য বস্তু তাঙ্কর যে সেবা এটা হচ্ছে প্রীতিপূর্ণ সেবা, প্রীতিরে করা যায়, বিশুদ্ধ প্রেমমূলক ওইটা, এখানে কোনসি দেণনেণ কারবার নাহি। আমি সেবাই করিবা তা প্রতিবেদন পাইবা এ কথা হইতে না, এ হচ্ছে বিশুদ্ধ প্রেমর কথা। প্রতিদানরে কিছু কিছু মগা যায় না, এ ভৌতিক জগতের মানে জীব যেত স্বরূপ তো সেবক, সেবা করিবে তো তার ধন্দা, তেমন ভৌতিক জগতের মায়া কবলিত হলে সুদাই সে সেবাই করছে, সে সেবাই করছে, কিন্তু সে তোর দেণনেণ কারবার আছে, সে সেবা বিশুদ্ধ প্রীতি উপরে আধারিত নুহে, সে তার নিজের স্বার্থ কথা আছে, নিজের ইন্দ্রপ্রীতির কথা আছে, নিজের কিছু ভৌতিক লাভর কথা আছে, সেই হিসাবে সে সেবাই করছে, কারণ যেহেতু সে সেবক। কে প্রভু হলে সুদা এটি সে মধ্যে নিজকে সেবক বলি সে সেবাই করছে। এ হচ্ছে গভীর ভাবে চিন্তা কলে বিবেক লোক তা জাঁপারে, যে গৃহস্বামী হয়েছি ঘরের মালিক হয়েছি হাউস মাস্টর বলে কৌন সে তার পরিবার সেবক, তার স্ত্রী তার পিলা জেলা তার ভাই বন্ধু কুটুম্ব সমস্ত সেবক, সে তো তাঙ্কর সেবাই করছে, আর নিজের ইন্দ্রিয়ার সেবাই করছে, সেবাইটা বিশ্বাস বোধাস হয়েছে। পুনঃ আহরি টিকে ব্যাপক স্তরকু গলে আমি দেখিবা যে শ্বাস কৌঁচি ভোট পাইকি যাচ্ছি নেতা গুণ, কে মন্ত্রী হচ্ছে বা প্রধানমন্ত্রী হচ্ছে বা গভর্নর হচ্ছে কি রাষ্ট্রপতি হচ্ছে, সে আমি দেশবাসীঙ্কর সেবক, সে সেবা আমি সেবাই করছি, আমি সেবক, কারণ সেবা ভাবটা দাস্য ভাবটা হচ্ছে আত্মবৃত্তি, এ জীবর নিজস্ব কথাটা এটা, তেমনি তাকে ছাড়িকি কেউ রহিপারিবে না, কিন্তু সে সেবাটা প্রীতিমূলক হওয়াই উচিত, আর সে সেবা সেব্য বস্তু হচ্ছে একমাত্র কৃষ্ণ, তাঁকর সেবাই হওয়া উচিত, তাঁকে ছাড়িকি অন্য যে সেবা করা যাব তাহা প্রীতিপূর্ণ সেবা হব না, বা প্রীতির ধন্য যদি কেউ করে সেটা তার নিজের ভৌতিক লাভ হই রয়েছে, প্রচন্ড লাভ রয়েছে, তা কদাপি প্রীতিপূর্ণ সেবা হই পারিব না, কারণ ভৌতিক জগতের বিকৃত স্তর রয়েছে কাম রয়েছে, প্রেমের বিকৃত প্রতিচ্ছবি হচ্ছে কাম, এটি প্রেম নাহি, সে বিশুদ্ধ স্তরকু গলে দ্যাট প্ল্যাটফর্ম স্পিরিচুয়াল প্ল্যাটফর্ম যেতবারে ভূত প্রকৃতি কবল জানে মুক্ত হয়েই যাব, সে স্পিরিচুয়াল প্ল্যাটফর্মকে যাব শুদ্ধ দিব্য প্রাকৃত স্তরকু সেতবেলে যেটা সম্ভব হব, নচেত যে পর্যন্ত ভৌত স্থিতির জীব অছি বদ্ধাবস্থা রয়েছে সে পর্যন্ত কদাপি সম্ভবপর হব না, প্রীতিপূর্ণ সেবা হয়ে পারিব না, তা নিশ্চিত ভাবরে প্রচ্ছন্ন ভাবরে তাহা কামই হব, তা কদাপি প্রেম পদবাচ্য হয়ে পারিব না, সেপাই শিক্ষা দিয়া যাচ্ছি যে এ প্রীতির একমাত্র বস্তু হচ্ছে কৃষ্ণ, আউ কে নিয়েছি কৃষ্ণকে যদি তুমি প্রীতি করিপারিব, কৃষ্ণকে যদি প্রকৃতির বিশুদ্ধ প্রেম করিপারিব তাহলে তুমি সমস্ত ভালো পাইপারিব, কাহিঁকি না সমস্তে কৃষ্ণঙ্কর নিত্য সনাতন অংশ, যে কৃষ্ণকে ভালো না পাইছে সে কাহারিকে ভালো পাইপারিব না, তার ভালো পাইবাটা যাহা কহতি দেণনেণ কারবার উপরে রহিযিব, তুমি ভালো পাইব তো প্রতিবদলে তাঠু ভালোটাই ভালো পাইবাটা আশাই করিব, সে ভালো পাইলে তার ঠিক ভালো হল আর তার সবদিন রহিপারিব না, কারণ তুমি ভালো পাইটা উপরে যেতবে তোমার স্বার্থ নিহিত অছি না, তার ভালো পাইবার উপরে তার স্বার্থ নিহিত অছি, ভৌতিক জগতরে সে সবদিনে ঠিকানা ভাবে চালিপারিব না, সে তো নিশ্চয় আঁচ আসলে সে প্রীতি ভাঙ্গি যায়, বন্ধু বন্ধু শত্রুরে পরিণত হয়ে যায়, এ তো দেখা যাচ্ছে, এ যে সমন্বয় আমার অছি ভৌতিক সমন্বয় পাঁচ প্রকার সমন্বয় অছি আমার, পিতা পুত্র সমন্বয় পতি পত্নী সমন্বয় প্রভুবৃত্তীয় সমন্বয় হ্যাঁ বন্ধু বান্ধব সমন্বয় পরাপর সমন্বয় এই যে পাঁচ প্রকার সমন্বয় অছি, এ সমন্বয় ভৌতিক সমন্বয় মেটেরিয়াল রিলেশনশিপ, আর এ সমন্বয় সব স্বার্থ উপরে আধারিত হয়ে রয়েছে, ସ୍ୱାର୍ଥ ଉପରେ ଆଧାରିତ ହେଇକି ରହିଛି, ଅର୍ଥାତ୍ ଦେଣ ନେଣ କାରବାର ଉପରେ ରହିଛି। ଆମେ ସମ୍ବନ୍ଧ ଜଡ଼ିଛେ, ପିଲାପୁତ୍ର ସମ୍ବନ୍ଧ, ପିତା ଲାଳନ ପାଳନ କରୁଛି, ସନ୍ତାନର ଯତ୍ନ ନେଉଛି, କାରଣ ସେ ବଡ଼ ହବ, ମୁଁ ବୃଦ୍ଧ ହେଇଯିବି, ସେ ମୋତେ ପୋଷିବ, ସେ ମୋର ଲାଳନ ପାଳନର ଭାର ନେବ। ଏ କଥାଟା ଏ ଦେଣ ନେଣ କାରବାର ଅଛି। ଯେତେବେଳେ ପୁତ୍ର ବଡ଼ ହେଇଗଲା, ବୟ ପ୍ରାପ୍ତ ହେଇଗଲା, ରୋଜଗାର କଲା ବା ରୋଜଗାର କରୁନି, ଏ ବେକାର ରହିଗଲା, ତାହେଲେ ପିତାମାତାଙ୍କର ଶତ୍ରୁ ହେଇଗଲା। ସେ ଏଡ଼େ ବଡ଼ ପୁଅ କଲି, ଖାଇଲି ପିଇଲି ବଢ଼େଇଲି, ଇଏ କଲି ପାଠ ପଢ଼େଇଲି, ଆଉ ତତେ କ'ଣ ମୁଁ ବୁଢ଼ା ବାଜେ ପୋଷିଥିବି କି? ତାକୁ ଘରୁ ବାହାର କରିଦେବ, ଆଉ ପ୍ରୀତି ନାହିଁ ସେଠି। ଏ ଦେଣ କାରଣ ଯୋଉ ଆଶା କରିଥିଲା ସେ ଆଶାଟା ଫଳବତୀ ହଉନି ବାପା, ସେଠି ସମ୍ବନ୍ଧ ତୁଟିଗଲାଣି ବାପା, ପିତା ପୁତ୍ର ଶତ୍ରୁ ହେଇଗଲାଣି। ଏ ତ ବହୁ ଇନ୍ଷ୍ଟାନ୍ ଉଦାହରଣ ରହିଛି ଆମର, ପିତା ପୁତ୍ର ଭିତରେ ଶତ୍ରୁତା ଅଛି। ସେପରି ପତି ପତ୍ନୀ ସମ୍ବନ୍ଧ ବଦ୍ରୁପ ଭାବେ, ପତି ପତ୍ନୀ ସମ୍ବନ୍ଧ ମଧ୍ୟ ସେଇ ପ୍ରୀତି, ଯୋଉ ଇନ୍ଦ୍ର ପ୍ରୀତି ଉପରେ ଆଧାରିତ ହେଇଛି ଦେଣ ନେଣ କାରବାର ଉପରେ। ପୁରୁଷ ବିବାହ କରୁଛି, ପତ୍ନୀ ଗ୍ରହଣ କରୁଛି, ଯୋଡ଼ାଏ ଉଦ୍ଦେଶ୍ୟ ତାର, ଉପସ୍ଥ ଯେ ହୁଁ ବହୁମୂଲ୍ୟମାନ। ହଁ, ଭାର୍ଯ୍ୟାଟି ବିବାହ କଲି, ଗ୍ରହଣ କଲି, ତାର କ'ଣ ଉଦ୍ଦେଶ୍ୟ? ନା ଯୋଡ଼େ ଇନ୍ଦ୍ରକୁ ମୋତେ ଆନନ୍ଦ ଦେବ, କ'ଣ ନା ଜୁହା ଇନ୍ଦ୍ର ଆଉ ଉପସ୍ଥ ଇନ୍ଦ୍ର ଭଲକି ରାନ୍ଧିବ, ବାଡ଼ିବ, ପାଖରେ ବସିବ, ଖୁଆଇବ, ଆଉ ରାତିରେ ଉପସ୍ଥ ଇନ୍ଦ୍ରିୟକୁ ଯୌନ କ୍ରିୟା କରିକି ଉପସ୍ଥ ଇନ୍ଦ୍ରିୟକୁ ଆନନ୍ଦ ଦେବ। ଏ ଯୋଡ଼ା ଇନ୍ଦ୍ର ଏଥିରେ ଆଞ୍ଚ ଆସିଗଲାଣି, ପତିଟା ହେଇଗଲାଣି, ଶତ୍ରୁ ହେଇଗଲାଣି, ପତ୍ନୀ ମଧ୍ୟ ସେହିପରି ଅଛି। ହଁ, ପତ୍ନୀ ନିର୍ଭରଶୀଳ, ସେ ତ ପୁରୁଷ ଉପରେ ନିଶ୍ଚୟ ନିର୍ଭର କରିବ, ନଟ୍ ଇଣ୍ଡିପେଣ୍ଡେଣ୍ଟ, ଇଟ୍ସ ଡିପେଣ୍ଡେଣ୍ଟ। ସବୁବେଳେ ନାରୀର ତିନୋଟି ଅବସ୍ଥା ଅଛି, ଯେପର୍ଯ୍ୟନ୍ତ ବିବାହ ନ କରିଥାଏ ସେ ପର୍ଯ୍ୟନ୍ତ ପିତା ମାତ୍ରା ଉପରେ ନିର୍ଭରଶୀଳ ହେଇଥାଏ, ବିବାହ କଲେ ସ୍ୱାମୀ ଉପରେ ନିର୍ଭରଶୀଳ ହେବ। ଯେତେବେଳେ ପୁତ୍ର ଉତ୍ପାଦନ କଲା, ପୁତ୍ର ବଡ଼ ହେଇଗଲା, ବୟସ୍କ ହେଇଗଲା, ରୋଜଗାରକ୍ଷମ ହେଇଗଲା, ସ୍ୱାମୀ ପ୍ରବୃଜ୍ଜା କଲେ, ସେତେବେଳେ ବୟସ୍କ ପୁତ୍ର ଉପରେ ନିର୍ଭର କଲେ, ସବୁ ନିର୍ଭରଶୀଳ। ତେଣୁ ମୁଁ ବିବାହ କରିଛି ଯୌବନରେ ସ୍ୱାମୀ ଉପରେ ନିର୍ଭରଶୀଳ, ବିବାହ କରିଛି, ଇଏ ମୋତେ ସୁରକ୍ଷା ଦେବେ, ଇଏ ମୋର ସମସ୍ତ ଯାହା ଡିମାଣ୍ଡ ତା ପୂରଣ କରିବେ ସ୍ୱାମୀ। ଏଇ ଭାବରେ ସେ ବିବାହ କରୁଛି ଏବଂ ଇନ୍ଦ୍ରପ୍ରୀତି ପାଇବ ମଧ୍ୟ ସ୍ୱାମୀଙ୍କ ଠାରୁ, ସେତେବେଳେ ଯାଞ୍ଚ ଆସିଲା, ତାହେଲେ ସ୍ୱାମୀ ଶତ୍ରୁ ହେଇଗଲେ, ଡାଇଭର୍ସ ହେଉଛି, ସେଥିପାଇଁ ବିବାହ ବିଚ୍ଛେଦ ହେଉଛି, ସେଥିପାଇଁ କାରଣ ସେଇଟା ଏଇ ଯୋଉ ଉଦ୍ଦେଶ୍ୟ ସାଧିତ ହେଲା ନା, ଏଦେଣ ନେଣ କାରବାର ଠିକଣା ଚାଲିଲା ନା, ଏହିପରି ସବୁ କଥା ଆମେ ଦେଖିଲେ ଗୋଟିଏ ଗୋଟିଏ ଦେଖିବା ନିଶ୍ଚୟ ହେଇଯାଉଛି। ଏଥିରେ ପ୍ରକୃତ ପ୍ରେମ କାହିଁ, ବିଶୁଦ୍ଧ ପ୍ରେମ କାହିଁ, ପ୍ରୀତି କାହିଁ, ଏ କେଶ କାମ ଉପରେ ପର୍ଯ୍ୟବସିତ ହେଇଛି। ସେଥିପାଇଁ ପ୍ରକୃତ ପ୍ରୀତି ଜିନିଷଟା କ'ଣ ସେଇଟା ଆମକୁ ବୁଝିବା ପାଇଁ ପଡ଼ିବ। ଏ ସଂସାରକୁ ଆସି ପାନ୍ଥଶାଳାର ଦୁଇ ଦିନର ପରିଚିତ ପ୍ରତୀକ ପରି ଆତ୍ମସ୍ୱଜନ ପ୍ରତି ଜୀବ କିପରି ଆସକ୍ତ ହୋଇପଡ଼ିଛି, ଆହା କି ଅଠା କି ଟାଣ ଉଠା, ଏହା କ'ଣ ଟିକେ କମେ ନା? ବିପର୍ତ୍ତମୁଖୀ ଦୁଇଟା ଚଳନ୍ତା ଟ୍ରେନ, ଅପ୍ ଟ୍ରେନ୍, ଡାଉନ୍ ଟ୍ରେନ୍ ଆସୁଛନ୍ତି, ଆଉ ଦୁଇ ଟ୍ରେନ୍ର ଦୁଇଟି ଯାତ୍ରୀ ପରସ୍ପର ପରିଚିତ ହେଇକରି ଯେତେବେଳେ ହୋଲ୍ଟିଂ ଷ୍ଟେସନ୍ରେ ହଲ୍ଟ କରୁଛନ୍ତି, ଦୁଇଟା ଟ୍ରେନ୍, ଅପ୍ ଟ୍ରେନ୍, ଡାଉନ୍ ଟ୍ରେନ୍, ଯାତ୍ରୀ ଓହ୍ଲେଇ ପଡ଼ୁଛନ୍ତି ପ୍ଲାଟଫର୍ମକୁ, ଆଗରୁ ପରିଚିତ ଥିଲା, ଆଜି ପ୍ଲାଟଫର୍ମରେ ଭେଟି ହେଲାଣି, ଅପ୍ ଟ୍ରେନ୍ର ଯାତ୍ରୀ, ଡାଉନ୍ ଟ୍ରେନ୍ର ଯାତ୍ରୀ, ହଁ ପରସ୍ପର ପରିଚିତ ହେଇଯାଉଛନ୍ତି, ବା ସେଇ ସମୟ ଭିତରେ ଦୁଇ ମିନିଟ ଭିତରେ କିଛି ପରିଚିତ ହରାଇ କୁଆଡ଼େ ଯାଉଛୁ, ଏଇ ମୁଁ ତ ଆମକୁ ତାହାକୁ ଯାଉଛି, ଆଚ୍ଛା ଆଚ୍ଛା ଆମକୁ ଯାଉଛି, ହେ ତ ଆମ ଘର ଅଛି, ତୁମେ କୁଆଡ଼େ ଯାଉଛୁ ଭାଇ, ମୁଁ ହେ କ'ଣ କର, ବନ୍ଧ ହେଇଗଲେ ଆସିକି ବନ୍ଧ, ଦୁଇ ମିନିଟ ଭିତରେ ବନ୍ଧ ହେଇଗଲେଣି, ହଁ ପରିଚିତ ହେଇକି ସମ୍ମୁଖ ହେଇଯାଉଛନ୍ତି ଅଭିମାନ କରି। ଯଦି କେହି କାହାରକୁ ଛାଡ଼ିବାକୁ ନ ଚାହେଁ ତେବେ ତାହା କି କାର୍ଯ୍ୟରେ ପରିଣତ ହବ? ଟ୍ରେନ୍ ସିଟି ମାରିଲାଣି, ଛାଡ଼ିଯିବ ବାବା, ତୁମେ ଗନ୍ତବ୍ୟସ୍ଥାନକୁ ଯାଇପାରିବନି, ସେଠି ସେ ପ୍ଲାଟଫର୍ମରେ ପଡ଼ିବ ବାବା, ସେ ମନ୍ତା କି କେହି ସମୟ ଦୁଇ ମିନିଟ ରହିଲା କି ନାହିଁ, ଚାଲ ବାବା ଚାଲ ଚାଲ, ହଁ ଏଇ ସ୍ୱଳ୍ପ ସମୟ ମଧ୍ୟରେ କେତେ ରକମ ନିଜର କରିବାକୁ ଲୋକ ଚାହୁଁଛି, ତାହା ହିଁ ଆଶ୍ଚର୍ଯ୍ୟ କଥା। ପ୍ରୀତି ଜିନିଷଟା ତ ଏକମାତ୍ର କୃଷ୍ଣଙ୍କର, କୃଷ୍ଣଙ୍କ ପ୍ରତି ମମତା ଆଦିଶର୍ଯ୍ୟର ନାମ ହିଁ ପ୍ରୀତି। ସୁତରାଂ କୃଷ୍ଣ ବ୍ୟତୀତ ପ୍ରୀତିର ପାତ୍ର ଆଉ କେହି ହେଇପାରନ୍ତି ନା, ତାଙ୍କୁ ବାଦ ଦେଇ ସଂସାରର ଅଠା ଲଗେଇ ରହିଲେ କଣ କିଛି ମଙ୍ଗଳ ହବ କି? ଏ ଗୁଢ଼ ପ୍ରଶ୍ନ। ପୁନରାବୃତ୍ତି ନହେଲେ, କୃଷ୍ଣଙ୍କ ଠାରେ ଆସକ୍ତି ନହେଲେ, ଇତର ବିଷୟରେ ଆସକ୍ତି ଦୂର ହବା କେବେ ହେଲେ ସମ୍ଭବପର ନୁହେଁ, ଏ କଥା କୁହାଯାଉଛି। ଏହା ଉତ୍ତର ଏହା ଉତ୍ତର ଏପରି କହି ସେଥିରେ ବିରକ୍ତି ଆସିଲେ ତାପରେ କୃଷ୍ଣ ଆସକ୍ତି ହେବ, ଏପରି କଥା ନୁହେଁ ବାପା। ଯାହା କହନ୍ତି କୃପଣା ମହତ କୁହନ୍ତି ବହୁତ ଦୁଃଖ ଭାଷୁ, ଏ କଥା ତ ଅଛି। ଇରେ କେତେ ଧୋକା ଖାଇଲାଣି, ମାୟାର କେତେ ଲତ ଖାଇଲାଣି, କେତେ ମୁଣ୍ଡ ପିଟି କାନ୍ଦିଲାଣି, ତଥାପି ଛାଡ଼ିପାରୁଛି ନା ମାୟାକୁ ଛାଡ଼ିପାରୁଛି ନା? ନା 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 ହବ ହବ ହବ, ବେଳ ଆସିବ ବେଳ ଆସିବ, ସୁଖ ମିଳିବ ମିଳିବ, କିନ୍ତୁ କାହିଁରେ ମର୍ଚିକା ପଛରେ ଧାମମାନ ହେଇ 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 ହତାଶ ଜୀବନ ବିତି ଯାଉଛି ବାପା। ଇ ପାଠଟା କୋଉଠି ଅଛି? ଇ ପାଠ ନାହିଁ ବାପା, ଇ ପାଠ ଆଦ ନାହିଁ। ତେଣୁ ସମସ୍ତେ କହିଛନ୍ତି ଯେ ବୈରାଗ୍ୟର କଥା ସମସ୍ତେ କହୁଛନ୍ତି, କିନ୍ତୁ ଭକ୍ତି ବାୟୁରେ ପହଞ୍ଚିବାକୁ ହୁଏ ନା। ଯଦି କୃଷ୍ଣ ପ୍ରୀତି ତୁମର ନ ହେଇଛି ବାପ, ତୁମେ ମାଦ ଖାଇକିରି ଧୋକା ଖାଇକିରି ମାୟା ଠାରୁ ବା ସଂସାର କ୍ଷେତ୍ରରେ ଦୁଃଖାଳୟରେ ନନା ଦୁଃଖ ଭୁଲିକିରି ଅଣ ବିରାଡ଼ି ବୈଷ୍ଣବ ସାରି ଯାଉଛ କେହି କେହି ଓହୋଇ ଦାଦ ଛାଡ଼, ଏଇସବୁ କିଛି ଆନନ୍ଦ ନାହିଁ, ଏଇଠି ଏଇସବୁ ବଡ଼ ଦୁଃଖ। କିନ୍ତୁ ପ୍ରକୃତ କୃଷ୍ଣ ପ୍ରୀତି ତୁ ଜନ୍ମ ହେଇ ନାହିଁ, ଇଟେ ଧୋକା ଖାଇକିରି ଖାଲି ଆସିଯାଉଛ, ସେ କି ଦିନ ଯିବ, ସେ କେତେ ଦିନ ଯିବ, ସେ ଖୁବ କମ ଦିନ। ତୁମେ ଗୋଟେ ହାଇପୋକ୍ରାଇଟ ହେଇଯିବ ବାପା, ଗୋଟେ ପ୍ରବଞ୍ଚକ ସଠଇ ହବ, ଯାହା କହନ୍ତି ବକଧାର୍ମିକ ବା ବିରାଡ଼ି ବୈଷ୍ଣବ ହବ। ପ୍ରକୃତ ପକ୍ଷେ କୃଷ୍ଣ ପ୍ରୀତି ମୂଳକ କୃଷ୍ଣ ପ୍ରୀତି ଉପରେ ଆଧାରିତ ପ୍ରେମ ତୁମର ଆସିବ ନା ସେଠି, ବା କୃଷ୍ଣ ଦାସ ସ୍ୱୀକାର କରିପାରିବ ନା। ସେ ପ୍ରଚ୍ଛନ୍ନ ଭାବରେ ହୃଦୟ ଭିତରେ ଗୁପ୍ତ ଭାବରେ ରହିଛି, ଧକ୍କା ଖାଇକିରି ଆସିଛ ତୁମେ, ଇଏ ଗୋଟେ ଭଲ କଥା ଆସିଛି ବାହାରେ। କୃଷ୍ଣ କହିଲା ନାଚିବା, ଭଲ ଖାନାପିନା ମିଳିବ, ମଠରେ ଖାଇବା ଖଟରେ ଶୋଇବା, ଓ ଚାଲ ଯିବା ମଠରେ ଖାଇବା ଖଟରେ ଶୋଇବା, ଆଉ ଭଲ ବି ଅଛି, ବହୁତ ଗାଡ଼ି ଘୋଡ଼ା ମିଳୁଛି, ଆଉ ଦେଶ ବିଦେଶ ବି ବୁଲିବା, ଆଉ କିଛି ଲାଭ ହେଇଯିବ ବାବା। ଏଇଟା ମୋ ମନ ଭିତରେ ରୋଗିକିରି ଆସୁଛ ନା, କୃଷ୍ଣକୁ ତ ଭଲ ପାଇକିରି ଆସିନା, ତ ଏଇଠି ରୋକିରି ଆସିବା, ତେଣୁ ଏଠିକି ଆସିକିରି କଣ ହେଇଯାଉଛି ବାବୁ ନା, ଏଠି ତ ପୁଣି କଥା ଅଛି ନା, କେତେ ଦିନ ତମେ କିଏ କଣ ମଠରେ ବସେଇକିରି ଖାଇବାକୁ ଦେଇ ଖଟରେ ଶୋଇବାକୁ ଦବ କି? ନାଇଁ ବାପା, ସେ କଥା ଏଠି ନାହିଁ, ଆସିଛୁ ତ ଏଠି ବି କଠିନ ଖଟଣି କରିବାକୁ ପଡିବ। କୃଷ୍ଣକୁ ଭଲ ପାଇଛୁ, ଆଚ୍ଛା କେମିତି ଭଲ ପାଇଛୁ ଦେଖିବା, ଆଣେ ମାଟି ନା ଆଣେ ଅଠର ଘଣ୍ଟା ଆଣେ ମାଟି, ଏ କୃଷ୍ଣ ଜମି କୃଷ୍ଣକୁ ଭଲ ପାଇଛୁ, କୃଷ୍ଣ ଦାସ ଆଣେ ବାପା, ଇ ମୋ ପୁପା ଅଠର ଘଣ୍ଟା ମାଠୁ ଆଣିବି, ଇଏ ଦୀପ ଦୀପ ଦିଟା ପ୍ରସାଦ ମିଳିବ, ଦୀପଟ ରୋଟି କି ଡଙ୍କା ଡାଲମା ମିଳିବ, ନାଇଁ ବାପା। ଆଜ୍ଞା ଆମେ ବିଦେଶ ଯିବାନି, ଆମକୁ ଟିକେ ବିଦେଶ ନେଇଯାଅ, ଆମେ ଏମ୍ଏ କରିଛେ, ପି ଏଚ୍ ଡି କରୁଛେ, ଡକ୍ଟର କରୁଛେ, ଭଲ କହିବା, କିନ୍ତୁ ଏଇ ଉଦ୍ଦେଶ୍ୟରେ ଆସିଛୁ ନାହିଁ, କୃଷ୍ଣକୁ ଭଲ ପାଇକିରି ଆସି ନାହିଁ ବାପା। ଏପରି ତ ଅନେକ କାଣ୍ଡ ହେଉଛି, କିଏ ଆସୁଛି ଦୁଇ ଦିନ ରହୁଛି, କିଏ ଚାରି ଦିନ ରହୁଛି, ଦୁଇ ମାସ ରହୁଛି, ଦୁଇ ବର୍ଷ ରହୁଛି, ପୁଣି ଥରେ କୁଆଡ଼େ ପଳେଇଲାଣି, କୃଷ୍ଣକୁ ଭଲ ରହିବା କିଏ ପାଇଛ ତୁମେ? ଇ ପକ୍ଷା ସବୁ ଭଲ ପାଇବାର ଭିନ୍ନ ଭିନ୍ନ କଥା ଅଛି ଗୁଡ଼ାକ ଏଠି। ତେଣୁ ପ୍ରକୃତ ପକ୍ଷେ ଯଦି ପ୍ରୀତି ଜାତ ତୁମର ନ ହେଇଛି, ତୁମେ କଦାପି କୃଷ୍ଣଙ୍କର ପ୍ରକୃତ ଦାସ ହେଇପାରିବ ନା। ଇଏ ଲୋକ ଦେଖାଣିଆ ଭୋଗ କରିକି ଦାସ ହେଲେ କହେ ନା, ପୁନଶ୍ଚ ମାୟା କବଳରେ ତୁମେ ଆକୃଷ୍ଟ ହବ, ତାଇ ହଉଛି। ସେଥିପାଇଁ କୁହାଯାଏ, ଭାରତରେ କୁହାଯାଇଛି, ତାହେଲେ ଏଇଟା କେମିତି ହବ? କୃଷ୍ଣ ପ୍ରୀତି ମୂଳକ ବା କୃଷ୍ଣ ପ୍ରୀତି, କୃଷ୍ଣ ପ୍ରେମ, କୃଷ୍ଣ ପ୍ରତି ଐକାନ୍ତିକ ଆସକ୍ତି ଯେ ଏଇଟା ଜାତ ହବ କେମିତି କୁହ ଆମର? ସେଥିପାଇଁ କୁହାଯାଇଛି ଯେ କଣ ଆମର କୃଷ୍ଣ ଭକ୍ତି ଜାତର ଉପାୟ ହେଉଛି ଭକ୍ତ ସଂଯୋଗ ପରିଜାୟତେ, ଭକ୍ତିସ୍ତ ଭଗବତ ଭକ୍ତ ସଂଯୋଗ ପରିଜାୟତେ, ଭକ୍ତ ସଙ୍ଗ କଲେ ବୈଷ୍ଣବ ସଙ୍ଗ କଲେ ଯାଇକିରି ଭକ୍ତି ଜାତ ହବ। ଯାହାଙ୍କର ପ୍ରକୃତ ପକ୍ଷେ କୃଷ୍ଣ ପ୍ରୀତି ଜାତ ହେଇଛି, ଯେ କୃଷ୍ଣଙ୍କୁ ପ୍ରକୃତ ପକ୍ଷେ ଭଲ ପାଇପାରିଛନ୍ତି, କୌଣସି ପ୍ରକାର ଦେଣ ନେଣ କାରବାର ତାଙ୍କର କୃଷ୍ଣଙ୍କ ସହିତ ନାହିଁ, କେବଳ କୃଷ୍ଣ ପ୍ରୀତି କୃଷ୍ଣେନ୍ଦ୍ର ପ୍ରୀତି ବିଧାନାର୍ଥେ ନିଜେ ସବୁ ପ୍ରକାର ଯାହା କହନ୍ତି ସବୁ ତ୍ୟାଗ କରି କୃଷ୍ଣଙ୍କୁ ଭଲ ପାଇଛନ୍ତି, କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ ଆସିଛନ୍ତି। ସେ ପ୍ରକାର ଯେ ପ୍ରେମୀ ଭକ୍ତ ତାଙ୍କର ସଙ୍ଗ ଲାଭ କଲେ ଯାଇକିରି ଏଇଟା ଜାତ ହବ, ତା ନହେଲେ ତ ହବ ନା। ସେଥିପାଇଁ ଦେଖିଲା ତତ ଦୁଃସଙ୍ଗମ ସଜ୍ଜେତ ବୁଦ୍ଧିମା ସନ୍ତ ଏବାସ ଛିନ୍ନନ୍ତି ମନବ୍ୟା ସଙ୍ଗ ମୁକ୍ତି। ଏ କଥା ଏକାଦଶ ସ୍କନ୍ଦ ଭାଗବତରେ କୁହାଗଲା, ଦୁଃସଙ୍ଗ ନିଃସୃଜ୍ୟ ସତ୍ସୁ ସଜ୍ଜେ ବୁଦ୍ଧିମାନ ଯେ ବୁଦ୍ଧିମାନ ବ୍ୟକ୍ତି ସେ ଦୁଃସଙ୍ଗ ତ୍ୟାଗ କରି ସତ୍ସଙ୍ଗ କରିବ, ଅଭକ୍ତର ସଙ୍ଗ ତ୍ୟାଗ କରି ଭକ୍ତ ସଙ୍ଗ କରିବ, ତାହେଲେ ଯାଇକିରି ଏଇଟା ଜାତ ହବ। ଯଦି କେବଳ ଦୁଃସଙ୍ଗ ବର୍ଜନ ରୂପ ପ୍ରତ୍ୟାହାର ଦ୍ୱାରା କୃଷ୍ଣ ଆସକ୍ତି ଲାଭ ହୁଅନ୍ତା ତାହେଲେ ତତ୍ କଥାଟା କହିବାର କିଛି ଦରକାର ନଥିଲା। ଇଏ ବଡ଼ ଗୁରୁତ୍ୱପୂର୍ଣ୍ଣ କଥାଟା ଅଛି। ତତ୍ ଶବ୍ଦର ଅର୍ଥ ହେଉଛି ଅତେ ଦୁଃସଙ୍ଗ ନିଶ୍ଚିତ ଶଶୁ ସଜିତ ବୁଦ୍ଧିମାନ। ଦୁଃସଙ୍ଗର କି କୁ ପରିଣାମ ଅଛି ତା ପୂର୍ବରୁ କରିଗଲେ, ଦୁଃସଙ୍ଗ କଲେ କଣ ବିଷମୟ ପରିଣାମଟା ଘଟେ ସେ କଥା ପୂର୍ବରୁ ବର୍ଣ୍ଣନା ଦେଇଗଲେ କବିରାଜ ସୁଖଦେବ ଗୋସ୍ୱାମୀ ଏକାଦଶ ସ୍କନ୍ଧ ଭାବେ। ତାପରେ ଶେଷ କଥା ତ ଆସୁଛନ୍ତି, ତତ ତେଣୁ ଦୁଃସଙ୍ଗ ତ୍ୟାଗ କରି ସତ୍ସଙ୍ଗ କର, ଭକ୍ତ ସଙ୍ଗ କର, ଏଇ କଥାଟା କହୁଛି। ପୂର୍ବେ ଅନ୍ୟର କଥା, ଲୋଭନୀୟ ବସ୍ତୁର କଥା, ପ୍ରାଣରାଗର କଥା କୁହାଯାଇଛି ଏବଂ ସେ ଉଦ୍ଦେଶ୍ୟରେ କୁହାଯାଉଛି ଭଲ ଜିନିଷଟା ଅଛି ଅତେ ସେ ଉଦ୍ଦେଶ୍ୟରେ ମନ୍ଦଟିକେ ତୁମେ ଛାଡ଼, ମନ୍ଦଟିକେ ଛାଡ଼, ଭଲଟାକୁ ଗ୍ରହଣ କର, ଦୁଃସଙ୍ଗ ଅସତ୍ସଙ୍ଗ ତ୍ୟାଗ କର, ସତ୍ସଙ୍ଗ କର, ଏଇ କଥାଟା କୁହାଯାଉଛି। କେବଳ ଦୁଃସଙ୍ଗ ତ୍ୟାଗ ସବୁ ନୁହେଁ, ଏ ସତ୍ସଙ୍ଗର କଥା ଆଗେ କୁହାଯାଇଛି, ତାପରେ ଦୁଃସଙ୍ଗ ତ୍ୟାଗର କଥା କୁହାଯାଉଛି। ଏଥିପାଇଁ ତଦ ଶବ୍ଦ ବ୍ୟବହାର କରାହଉଛି। ତେଣୁ ଅନୁକୂଳ ଗ୍ରହଣର ସଂକଳ୍ପ ହେଲେ ସାଙ୍ଗେ ସାଙ୍ଗେ ପ୍ରତିକୂଳ ବର୍ଜନ ଦୃଢ଼ ପ୍ରତିଜ୍ଞା ଆସିବ ନା। ଯେତେବେଳେ ସାଧୁସଙ୍ଗ କରିକି ଜାଣିବ ଯେ ମୁଁ କୃଷ୍ଣ ଦାସ, ସ୍ୱରୂପ କଥାଟାକୁ ଉପଲବ୍ଧି କରିବ ଆଉ ଜାଣିବ ସ୍ୱରୂପ ଜ୍ଞାନ ହବ, ସେତେବେଳେ ସେ କାନ୍ଦିବ, ଆହା ମୁଁ କେଡ଼େ ଭୁଲ କରିଛି, ମାୟା ଦାସ ହେଇକିରି ମୋର ଜୀବନଟାକୁ ନଷ୍ଟ କରିଦେଇଛି, ମୁଁ କୃଷ୍ଣ ଦାସ। ତେଣୁ କାନ୍ଦିବ, ହୃଦୟର କନ୍ଦନ, ଆତ୍ମାର କନ୍ଦନ ହୃଦୟର ଅନ୍ତଃସ୍ଥଳରୁ ଆସିବ, କାନ୍ଦିବ ସେ କୃଷ୍ଣ ପାଖରେ, କାନ୍ଦି କହେ ହେ କୃଷ୍ଣ ଅମିତ ଦାସ, ତୁମର ଚରଣ ଛାଡ଼ି ହେଲୁ ସର୍ବନାଶ। ଏଇ କାନ୍ଦଣରେ ପର୍ଯ୍ୟନ୍ତ ତୁମର ହୃଦୟର ଅନ୍ତଃସ୍ଥଳରୁ ନ ବାହାରିଛି, କୃଷ୍ଣ ପାଖରେ ମୁଣ୍ଡ ନ ପିନ୍ଧିଛ, ନ କାନ୍ଦିଛ, ସେ ପର୍ଯ୍ୟନ୍ତ କଣ ହେଇଯିବ ନାହିଁ ତା ପେଟଟା, ଏ କଥା କଦାପି ହେଇପାରିବ ନା। କୃଷ୍ଣ ସର୍ବଶ୍ରେଷ୍ଠ ହୃଦୟ ସନ୍ନିବିଷ୍ଟ ସମସ୍ତଙ୍କୁ ତୁମେ ଅଛନ୍ତି, ତୁମ ସୁଦୁଃଖ କଥାଟାକୁ ସେ ଜାଣିଛନ୍ତି। ତୁମେ ବାହ୍ୟ ଢୋଲ ଦେଖୁଛ, ବାହାରକୁ ଢୋଲ ଦେଖିକିରି ତୁମେ ମୁଖରେ କଥା କହୁଛ, କି ହୃଦୟର ଅନ୍ତଃସ୍ଥଳରୁ ତୁମର କାନ୍ଦଣାଟା ବାହାରୁଛି, ପ୍ରକୃତରେ କୃଷ୍ଣ ପ୍ରତି ଆସକ୍ତି ଆସୁଛି, ଇଟା କୃଷ୍ଣ ବୁଝିବେ, ତାଙ୍କୁ ତୁମେ ଠକି ପାରିବ ନା ଏ କଥାଟା। ତେଣୁ ଯେତେବେଳେ ଏପରି ଭଗବାନଙ୍କ ପ୍ରତି ତୁମର ଆସକ୍ତି ଆସିବ, ଇତରାସକ୍ତି ଯାହା ବିଷପ୍ରୀତି ଅଛି, ମାୟାର ଆସକ୍ତି ଅଛି, ସେଟା ଅଟୋମେଟିକାଲି ତୁଟିଯିବ, ତା ନ ହେବା ପର୍ଯ୍ୟନ୍ତ ଏଗୁଡ଼ାକ ଦୂରୀଭୂତ ହେଇପାରିବ ନା, ତୁମେ ବାହ୍ୟ ଢୋଳ କରିକିରି ଏଗୁଡ଼ାକ ଦାବି ହୋଇପାରିବ ନା। ସେଥିପାଇଁ ଗୋଟିଏ ଉପଦେଶ ବରାବର ଦିଆଯାଇଛି, କଣ ନା, ଆର କବେ ନିତାଇଚନ୍ଦର କରୁଣା ହୋଇବେ, ବିଷୟ ବାସନା ମୋର କବି ତୁଚ୍ଛ ହେବେ, ଏଟା ପାଠଟା ଅଛି। ସେ ନିତାଇଚାନ୍ଦ କେବେ କରୁଣା କରିବେ, ମୋର ବିଷୟ ବାସନାଟା ଦୂର ହବ। ନିତାଇଚାନ୍ଦ ସେ ହେଉଛନ୍ତି ଗୁରୁଦେବଙ୍କର, ଗୁରୁଦେବଙ୍କର ପ୍ରକାଶ, ଗୁରୁଦେବ ତାଙ୍କର ପ୍ରକାଶ, ସେ ନିତ୍ୟାନନ୍ଦ ପ୍ରଭୁଙ୍କର ପ୍ରକାଶ, ତାଙ୍କର କରୁଣା, ସେ ଗୁରୁକୃପା ସାଧୁ କୃପା ଯେପର୍ଯ୍ୟନ୍ତ ରହିଛି ସେ ପର୍ଯ୍ୟନ୍ତ ଏଗୁଡ଼ାକ ତୁମର ଜାତ ହେଇପାରିବ ନା, ତୁମ ପ୍ରଚେଷ୍ଟାରେ ତୁମେ ଏଗୁଡ଼ାକ ଦାବି କିଛି କରିପାରିବ ନା। ସେଥିପାଇଁ ବିବେକୀ ଲୋ ବୁଦ୍ଧିମାନ ବ୍ୟକ୍ତି ସେ ଅସତ୍ସଙ୍ଗ ତ୍ୟାଗ କରି ସତ୍ସଙ୍ଗ କରିବ, ସତ୍ସଙ୍ଗ କରି ଏ କଥା ତତ୍ତ୍ୱ ଗୁଡ଼ିକ ଭଲ ରକମ ବୁଝିବ, ଆଦୌ ଶ୍ରଦ୍ଧା ତତ ସାଧୁସଙ୍ଗ ତ ଭଜନ କ୍ରିୟା ତତ ଅନର୍ତ୍ତନିବୃତ୍ତି ନିଷ୍ଠା ରୂପକ ସ୍ୱାମୀ କ୍ରମ ବର୍ଣ୍ଣନା ଗୁଡ଼ାକ ଦେଇଗଲେ। ଆଗ ଏଥିରେ ଶ୍ରଦ୍ଧା ଦାତ ହଉଛି, ମୋର ବିଶ୍ୱାସ ଦାତ ହଉର, ଆଗ ସାଧୁସଙ୍ଗ କର, ସତ୍ସଙ୍ଗ କର, ପ୍ରେମୀ ଭକ୍ତମାନଙ୍କ ସଙ୍ଗ କର, ତାଙ୍କ ମୁଖରୁ ଏଘରି କଥା ସମୟ ତତ୍ତ୍ୱ ଜ୍ଞାନ ଏସବୁ ଲାଭ କର, ତୁମର ସମସ୍ତ ସନ୍ଦେହ ଦୂର କର ଏବଂ ୟା ଉପରେ ଦୃଢ଼ ବିଶ୍ୱାସ ସ୍ଥାପନ କର, ତାପରେ ଜାଣ ତୁମେ କୃଷ୍ଣ ଦାସ ଏବଂ କୃଷ୍ଣ ଦାସ ଭୁଲି ଯାଇଛ, ବର୍ତ୍ତମାନ ସେ ଦାସରେ ପ୍ରତିଷ୍ଠିତ ହେବାକୁ ହବ, ସେଥିପାଇଁ କଣ ଦରକାର ନା ଗୁରୁପାଦ ଆଶ୍ରୟ ଦରକାର। ଗୁରୁଦେବ ଯିଏକି ଭଗବାନଙ୍କର ପ୍ରାମାଣିକ ବୋନାଫାଇଡ୍ ରିପ୍ରେଜେଣ୍ଟେଟିଭ, ପ୍ରିୟ ଭକ୍ତ ତାଙ୍କର ନିକୁନ୍ଦ ପ୍ରେଷ୍ଠ, ସେ ପ୍ରକାର ବ୍ୟକ୍ତିଙ୍କର ପାଦାଶ୍ରୟ କରିବା ପାଇଁ ପଡ଼ିବ ଆମେ, ତା ନହେଲେ ଏ ଯୋଉଟା ଆମର ବିସ୍ମୃତ ହେଇଯାଇଛି, ଆମେ ବିଚ୍ୟୁତ ହେଇଯାଇଛୁ, ସେ ଆଉ ପୁନଃ ପ୍ରତିଷ୍ଠିତ ହେଇପାରିବ ନା, ସେ ସମ୍ବନ୍ଧ ଯୋଡ଼ି ହେଇପାରିବ ନା, ତାଙ୍କର ସାହସର୍ଯ୍ୟ ଦରକାର। ତେଣୁ ଗୁରୁପାଦାଶ୍ରୟ ତାହେଲା ଗୁରୁପାଦାଶ୍ରୟ, ତାଙ୍କୁ ଗୁରୁପାଦାଶ୍ରୟ କରି ଗୁରୁଙ୍କ ଦ୍ୱାରା ଶାସିତ ହେଲେ, ଗୁରୁପଦାର ବିନିମୟରେ ସମ୍ପୂର୍ଣ୍ଣ ରୂପେ ନିଜକୁ ଉତ୍ସର୍ଗ କଲେ, ସଣାଗତି ଆଚରଣ କଲେ, ସେ ଗୁରୁଦେବ ଭଗବାନଙ୍କ ପ୍ରତିନିଧି ତାହେଲେ କୃଷ୍ଣଙ୍କ ସଣତ ଆଚରଣ ହୁଏ। କିପରି ପୃଥିବୀ ସେବାରେ ତୁମକୁ ନିଯୁକ୍ତ ହେବାକୁ ହବ, ସେ ଗୁରୁଦେବ ତୁମକୁ ନିଯୁକ୍ତ କରିବେ, ତୁମକୁ ଶିକ୍ଷା ଦେବେ, ତାହେଲେ ଯାଇକି ଏମିତି ସମ୍ଭବପର ହବ, ନଚେତ ହେଇପାରିବ ନା। ଏ ପୃଥିବୀ ସମ୍ବନ୍ଧ ତୁମର କୃଷ୍ଣ ସହିତ ଯୋଡ଼ାଯାଇ ପାରିବ ନା, ଏ ଶିକ୍ଷା ଗୁଡ଼ାକ ଦିଆଯାଉଛି। ସେଥିପାଇଁ କୁହାଯାଏ ପ୍ରୀତିର ପ୍ରକୃତ ପାତ୍ର ଯଦି ପ୍ରୀତି ହୁଏ ତାହେଲେ ସବୁ ଠିକ ହେଇଯିବ। ପ୍ରୀତିର ପ୍ରକୃତ ପାତ୍ର କୃଷ୍ଣ, ପତ୍ନୀର ପ୍ରତି ଆଦର ଖରାପ ନୁହେଁ। ଯଦି ପତି ପତ୍ନୀ ଉଭୟ କୃଷ୍ଣ ଦାସ ଦାସୀ ହେଇଥାନ୍ତି, କୃଷ୍ଣଙ୍କ ଠାରେ ପ୍ରୀତି ତାଙ୍କର ଜନ୍ମିଥାଏ, କୃଷ୍ଣ କୃଷ୍ଣ ଭକ୍ତଙ୍କ ପ୍ରତି ତାଙ୍କ ଯଦି ପ୍ରୀତି ବୃଦ୍ଧି ହୁଏ ତାହେଲେ ପତ୍ନୀ ରୂପରେ ବା ସ୍ୱାମୀ ରୂପରେ ଯେଉଁ ଆଦର ତାର ନିନ୍ଦା ହବ ନା। ଯଦି ଅନ୍ୟକୁ କୃଷ୍ଣ କାଢ଼କୁ ବା କୃଷ୍ଣ ଭକ୍ତଙ୍କର ସେବା ପ୍ରତି ଅଗ୍ରସର କରିବାର ଚେଷ୍ଟା ରହେ ତେବେ ତା ଖରାପ ହବ ନା। ଯଦି ତା ନ ରହି ତାହେଲେ ପତି ପତ୍ନୀ ସମ୍ବନ୍ଧରେ ଆସିଗଲାଣି ତୁମର ତିକ୍ତତା, ତାହା କଦାପି ସବୁଦିନ ସ୍ଥାୟୀ ହବ ନା, ସେ ଦେଣ ନେଣ କାରବାରରେ ଆଞ୍ଚ ଆସିଯିବ। ସେଥିପାଇଁ ଏକମାତ୍ର କୃଷ୍ଣ ଯେ ମୁଖ୍ୟ ସମ୍ବନ୍ଧ, ଏକମାତ୍ର ସମ୍ବନ୍ଧ, ସେଇ ତ ସମ୍ବନ୍ଧ ସମ୍ବନ୍ଧ ଆମର ଗୋଟିଏ ସମ୍ବନ୍ଧ, କୃଷ୍ଣ ସାଙ୍ଗେ ଏକମାତ୍ର ସମ୍ବନ୍ଧ ଆମର ଅଛି, ଅନ୍ୟ ସମ୍ବନ୍ଧ କିଛି ନାହିଁ। ତେଣୁ ଏଠି ଯେଉଁ ସମ୍ବନ୍ଧ ଆମର ରହୁଛି ଭୌତିକ ସମ୍ବନ୍ଧରେ, ପତିପତ୍ନୀ ସମ୍ବନ୍ଧ, ପିତା ପୁତ୍ର ସମ୍ବନ୍ଧ, ପ୍ରଭୁତ୍ୟା ସମ୍ବନ୍ଧ ଆଦି, ସେ ସମ୍ବନ୍ଧ ଗୁଡ଼ାକ ସେ ସେ କୃଷ୍ଣ ସମ୍ବନ୍ଧରେ ଯଦି ସମ୍ବନ୍ଧିତ ନ ହବ ତାହେଲେ ବିପରୀତ ଫଳ ଏଠି ମିଳିବ, ଭଲ ପରିବର୍ତ୍ତେ ମନ ଯାଇ ମିଳିଯିବ, ସେଥିପାଇଁ ମିଳୁଛି। ତେଣୁ ସେ ସମ୍ବନ୍ଧ ସ୍ଥାପନ କଲେ ପ୍ରକୃତ ପ୍ରୀତିର ପାତ୍ର ଯେ କୃଷ୍ଣ, କୃଷ୍ଣ ସଙ୍କଟର ପ୍ରୀତି ହେଲେ ଏ ସେଇ ସ୍ମୃତିମୂଳକ ସମ୍ବନ୍ଧ ଉପରେ ଏଇଭଳି ସମ୍ବନ୍ଧ ଗୁଡ଼ାକ ଯଦି ସ୍ଥାପିତ ହବ ତାହେଲେ ଆଉ ସମସ୍ୟା କିଛି ରହିବ ନା, ଏ ଶିକ୍ଷାଟା ଏଠି ଦିଆଯାଉଛି। ଏଥିପାଇଁ କୃଷ୍ଣ ପ୍ରୀତିର, କୃଷ୍ଣ ଯେ ପ୍ରୀତିର ଏକମାତ୍ର ବସ୍ତୁ, ଏ କଥା ଏଠି ଶିକ୍ଷା ଦେଉଛନ୍ତି। କୃଷ୍ଣ ପ୍ରେମର ଏଇ ଅଦ୍ଭୁତ ପ୍ରଭାବ ଗୁରୁ ସମଲଘୁଟି କରାଏ ଦାସ There's two things. So to have nice palatable dishes and feed me and speak very sweetly, smiling, nice tones. And at night, so satisfy, so give me pleasure, genital, pleasure to my genital. If there is some hindrance in it, then the lesson say, bro, breaks. Get out! Why this lesson breaks? No, that diverse, liberalism. Similarly, from wife's side, she has also accepted husband because husband will protect me. Because a woman is always dependent. As long as she is not married, she is dependent on her parents. As soon as she is married, she is dependent on her husband. Isn't it? And produces children, son grows up, you understand, earns money, and husband lives home, Prabhurja, then she is dependent on the grown-up son. All is dependent. So, in the youth, the wife is thinking, I must accept the husband because she will give me protection. She will maintain me, she will take care of me. She will meet all my demands, whatever I want. The wife has so many demands. And also, she will get pleasure, son's gratification. You understand? If there is some hindrance, then wife says, why have I married you? Why have I married you? You cannot meet my demands. I want this thing. Give me! Nice sari, nice ornaments, nice enjoyment, like that. So many demands, you see. The husband is capable. Why are you married? I live. I will marry another one. Isn't it? So there is suitability. What is this prati? Is this law? Is that real law? No law at all. It's basing on taking and giving, taking and giving and taking. All the lessons for that. So the outcome is misery. No happiness is there. Is there happiness? No happiness at all. Misery. Outcome is misery. Ultimate is misery. Beginning there maybe is literal closure, but outcome is unlimited misery. Srimad Bhagavad Gita Krishna said that. Because you have not established this relationship with the relationship of Krishna. You understand? This material relationship. therefore you get unhappiness. Krishna is the only object of love. So saita samanga samanga ama. So we aspire for that relationship with Krishna, only relationship. So whatever relationship we have, or we are going to establish, or we have already established in this material world, let that relationship base upon the relationship of Krishna. Do you understand? Then there will be no problem. There will be no problem. Otherwise there is problem. Do you understand? An example is given here. This material world is asaswata, temporary, is not eternal, you see. It's temporary. Very little time, little period. You have come here and you are establishing relationship. Suppose two trains are going, up train and down train. You understand? At the halting station, two trains halt. For 2 minutes or 3 minutes or 5 minutes like that. You understand? The passengers get down from the train, meeting the platform. So you develop one friendship with some other passenger of other train. Oh, bhai, where are you going? I'm going to Puri. Oh, you're going to Puri. All right. Oh, I am an inhabitant of Puri. Oh, bhai, where are you going? I am going to Gaya. Oh, you're going to Gaya. I am an inhabitant of Gaya. Oh, then we are friends. Then embrace each other. For 2 minutes, you understand, such time they become friends. The devil of some friendship, some relationship, then the train goes, now hit the platform. And you are embracing your friend there on the platform. Oh, then you separate. Unless you separate, then train will leave you and get up. You will lie there in the platform, you see. Similarly, here in this relationship, here in this material world, because there is transitory period, short time, isn't it? But it is so, the glue is so hard, what will be, if you never separate from here? Well, in the platform, you cannot go in the train, Baba. You will remain there in the platform and alas, train late, oh, what shall I do? You cannot reach the destination. Similarly, here in this material platform, you have established the material relationship and you have never developed that relationship with Krishna, loving relationship, what will be the effect? What is the result? You will suffer here. The train will leave. You will suffer here, isn't it? So we should establish relationship with Krishna, that is loving relationship. And Krishna is the only object. You understand? And so we say that if that love will be developed, or if you can develop such loving relationship with Krishna, then the material relationship, if it is based on the relationship of Krishna, then it is a light. You understand? If both husband and wife become Krishna conscious, become devotees of Krishna, they develop, both of them develop their love towards Krishna, you understand? They will also develop love towards Krishna bhaktas, both husband and wife. Because husband is Krishna das, wife is Krishna dasi. They have only one aim in life, to give pleasure to Krishna, not to give pleasure to husband. Aim is not to give pleasure to wife, and wife's aim is not to give pleasure to her husband, to give pleasure to Krishna.